ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଆଇବା ବଛର ମାର୍ଚ୍ଚ ମାସକ ସବୁ ଗାଁକେ ସଫା ପିଇବାର ପାଇଁ ଯୋଗାଇ ଦେବାରକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିର୍ଦ୍ଦେଶ ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନ ଗଲାକାଲ ପଞ୍ଚାୟତିରାଜ ଆଉ ପାନୀୟ ଜଳ ବିଭାଗର ଗ୍ରାମୀଣ ଜଳ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କରିକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଗୋଟେ ବି ରାଜସ୍ୱ ଗାଁ ଜଳ ଯୋଗାଣ ବାଦ ନାଇଁ ପଡ଼ବାର କଥା ବୋଲି କହିଛନ୍। ଖାସକରି ଆଦିବାସୀ ଇଲାକାମାନଙ୍କୁ ଅଧିକା ଧ୍ୟାନ ଦେବାରକେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ଏହାଦେ ରାଜ୍ୟର 46,531 ଗାଁ ଭିତରୁ 21,721 ଗାଁକେ ପାଇପ୍ ଜରିଆ ପିଇବାର ଯୋଗାଇ ଦିଆଯାଉଛି। ସବୁ ଗାଁକେ ମିଶନ ମୋଡ଼ି ପାଇନ୍ ଯୋଗାଇ ଦେବାରକେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନ ଗଲାକେଲ ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଆଉ ନିଖିଲ ଓଡ଼ିଶା ରାଇସ୍ ମିଲର ସଂଘର କର୍ମକର୍ତ୍ତାମାନଙ୍କର ଗୋଟିଏ ବୈଠକ ହୋଇଯାଇଛି। ବୈଠକଟି ରାଇଜେ ଧାନଘିନା ପ୍ରକ୍ରିୟାକେ ତୁର୍ତ୍ତି କରିବା ସହିତ ମିଲର୍ସମାନେ ସାମ୍ନା କରୁଥିବା ଭିନ୍ ଭିନ୍ ସମସ୍ୟା ବାବଦେ ଆଲୋଚନା କରାଯାଇଥିଲା। ସବୁ ସମସ୍ୟାମାନଙ୍କର ଅନୁଧ୍ୟାନ କରାଯାଇକି ତୁର୍ତ୍ତି ତାର ସମାଧାନ କରିବାରକେ ଶ୍ରୀମତୀ ଗର୍ଗ ପ୍ରତିଶ୍ରତି ଦେଇଛନ୍। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ମିଳିତ ଚେଷ୍ଟା ଲାଗି ରାଇଜେ ନକ୍ସଲମାନେ ଆତ୍ମସମର୍ପଣ କରୁଛନ୍। ଏଚ୍ନି ରାଜନୈତିକ ଅର୍ଥନୈତିକ ପରିସ୍ଥିତିକେ ଦେଖିକରି ସମାଜର ମୁଖ୍ୟ ସ୍ରୋତକେ ଫେରିଥିବା ଜଣେ ନକ୍ସଲ ତାଙ୍କର ବାର୍ତ୍ତାଟି କହିଛନ୍।
ଓଡ଼ିଶା ରାଜ୍ୟ କମିଟି ସଦସ୍ୟ କହୁଛି। ମୁଁ କମ୍ରେଡ୍ ହିନ୍ଦୁ ବିକାଶ ସହ 15 କମ୍ରେଡ୍ ସଶସ୍ତ୍ର କ୍ରାନ୍ତି ତ୍ୟାଗ କରି ଗଣତାନ୍ତ୍ରିକ ରାସ୍ତାରେ ଆନ୍ଦୋଳନ କରିବା ପାଇଁ ଓଡ଼ିଶା ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛୁ। ଆଜିର ପରିବର୍ତ୍ତିତ ଆର୍ଥିକ ସାମାଜିକ ରାଜନୈତିକ ପରିସ୍ଥିତିରେ ସଶସ୍ତ୍ର ବିପ୍ଳବ କରିବା କଷ୍ଟସାଧ୍ୟ। ଏ ରାସ୍ତାରେ ଆମକୁ ଅଧିକ ନଷ୍ଟ ହେଉଛି ଓ ଲୋକଙ୍କଠାରୁ ଦୂର ହେଉଛୁ। ପରିଣାମ ସ୍ୱରୂପ ଜନ ଆଧାର ଭର୍ତ୍ତି ଓ ସମନ୍ୱୟ ନାହିଁ। ଏଣୁ ଆମର ପରାମର୍ଶ, ବାକି ଥିବା ସମସ୍ତ କମ୍ରେଡ୍ ସଶସ୍ତ୍ର କ୍ରାନ୍ତି ରାସ୍ତା ତ୍ୟାଗ କରି ଭାରତୀୟ ସମ୍ବିଧାନ ଅନୁସାରେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବା ପାଇଁ ଆଗେଇ ଆସିବା ଦରକାର। ଆପଣ ଚିନ୍ତା କରନ୍ତୁ ଓ ଆଉ ବେଶୀ ଡେରି ନ କରି ଆମ ବାଟରେ ଆସିଲେ ଭଲ ହେବ। ଓଡ଼ିଶା ପୋଲିସ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛି। ଶେଷରେ ଆମର ନିବେଦନ, ଗାଁର କୌଣସି ବ୍ୟକ୍ତିର ଫୋନରେ 9437643839 ନମ୍ବରରେ ଆମ ସହ ସମ୍ପର୍କ କଲେ ଆମେ ଆପଣଙ୍କୁ ତୁରନ୍ତ ଆଣିବାକୁ ବ୍ୟବସ୍ଥା କରିବୁ। ଆପଣଙ୍କର କମ୍ରେଡ୍ ନିଖିଲ, ଓଡ଼ିଶା ରାଜ୍ୟ କମିଟି ସଦସ୍ୟ।
ରାଜ୍ୟ ମହିଳା ଆୟୋଗ ଆଜି 133 ନମ୍ବର ଥାପନା ଦିବସ ପାଳନ କରୁଛି। ସକାଳ 10 ବଜେ ଭୁବନେଶ୍ୱର ଲୋକସେବା ଭବନ ପରିସନ୍ନ ହେବାରକେ ଥିବା ଥାପନା ଦିବସ ସମାରୋହକେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦ୍ଘାଟନ କରିବେ। ଏ ଅବସରରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଶୋଭନା ମହାନ୍ତି ପ୍ରମୁଖ ଉପସ୍ଥିତ ରହିବେ। ଆପଣମାନେ ବାକି ଖବର ଶୁଣିପାରିବେ ଏହି ସୂଚନା ଉତ୍ତରୁ।
ಪ್ರಿಯಾ ಕಾಮ್ರೇಡ್, ನನ್ನ ರಾಜ್ಯ ಕಮಿಟಿ ಸದಸ್ಯ ಕಾಮ್ರೇಡ್ ನಿತು ಬೆಹ್ತಮಂತ ನಾವ ಸಂಘೆ ಮಮತಾ ಅನುಪ ಆಲ್ಕೇನೆ ಸೋಲ ಕಾಮ್ರೇಡ್ಸ್ ಸಂಘೆ ಪೊಲೀಸ್ ಆತ್ಮಸಮರ್ಪಿತ್ತು ಮನ ಮಾಸು ತಿಂಚೋ ದೋಳು ಕಾಮ್ರೇಡ್ಸ್ ನುಕ್ಸಾನ್ ಯಾ ಆತ್ಮಸಮರ್ಪಕಿ ಎಂದೋ ಇಂಜಕೆ ಜನಾಧಾರು ಭರ್ತಿ ಮಿಲಿಷಾ ಪಾರ್ಟಿ ಕೀನು ವೇಂಡೆ ಸಮನ್ವಯ ಹಿಲ್ಲೆ ಮನ ಒಡಿಶತೆ ಪಶ್ಚಿಮ ಬ್ಯೂರೋ ವೇಂಡೆ ನುಕ್ಸಾನ್ ಯಾ ಸರೆಂಡರ್ ಹಾಯನದ ಪರಿಸ್ತ ಇಂಜೆ ಪೂರ್ವ ಬ್ಯೂರೋತೆ ವ್ಯಕ್ಯವಾಲ್ ಇಚ್ಚುರ್ ಮುಲೆ ನೆಯ್ತೋರ್ ಅದೇನಿಕೆ ಸಭ್ಯ ತೋರು ಸರೆಂಡರ್ ಕಿಯನು ಮೇದೆ ಆಲ್ಸನ ಇಂಜೋ ನಾವ ಸುಜಾವ್ ಅಗರ್ ಸರೆಂಡರ್ ಕಿ ಓಕೆ ಸಮಸ್ಯೆ ಪರಿಸಿತ ನುಕ್ಸಾನ್ ವೇಂಡೆ ಅಂತ ಸರೆಂಡರ್ ಕಿತ್ಕೆ ಒಡಿಶಾ ಪೊಲೀಸ್ ತೋರು ಹರ್ ಪ್ರಕಾರತ ಚೌದ ಇಂತೋರ್ ಮಿಕಿನ್ ವ್ಯಹತನ ಬಾತ ಐತಕೆ ಬೆತೈ ನಾಟಿನವರ ಫೋನ್ ತಾಲ್ಕ್ಸಿ ಮಂಜಿ ಸಂಪರ್ಕಿಯನ ಮೈದೆ ನಾವ ಮೊಬೈಲ್ ನಂಬರ್ 7 8 1 5 0 7 0 5 3 1 ಮಿಕೊಂದ್ ತತನ ಮೈದೆ ತಯಾರ್ ಕಿತ್ತಾನ್ ಮೀವ ರಾಜ್ಯ ಕಮಿಟಿ ಸದಸ್ಯ ನೀತು।
ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି 7ର ଗୋଟିଏ ବୈଠକ ଗଲାକାଲ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ହୋଇଯାଇଛି। ସ୍ଥାୟୀ କମିଟିର ଅଧ୍ୟକ୍ଷ ଆଉ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଜୋଶୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ପରିବେଶ ସୁରକ୍ଷା ଉପରେ ଜୋର୍ ଦିଆଯାଇଥିଲା। କଟକ ରିଜର୍ଭ ପୁଲିସ୍ ପଡ଼ିଆନ ଚାଲିଥିବା 74 ନମ୍ଘର ରାଜ୍ୟସ୍ତରୀୟ ପୁଲିସ୍ ଏଥ୍ଲେଟିକ୍ ଚାମ୍ପିୟନ୍ସିପ୍ ଗଲାକାଲ ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହରେ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରତିଯୋଗିତାଟି 36 ପୁଲିସ୍ ଟିମ୍ର 502 ଜଣ ଖେଳାଳି ଭାଗ ନେଇଥିଲେ। ଜାଇକା ସାହାଯ୍ୟ ପାଇଥିବା ବନୀକରଣ ପ୍ରକଳ୍ପର 14 ନମ୍ଘର ଜାତୀୟ କର୍ମଶାଳା ଆଜି ଭୁବନେଶ୍ୱରନ ହେବା। ତିନିଦିନିଆ କର୍ମଶାଳାକେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଉଦ୍ଘାଟନ କରିବେ। କର୍ମଶାଳାଟି ଭବିଷ୍ୟତ ବନାଞ୍ଚଳ ଲାଗି ତୟାରୀ ସହିତ ଜଳବାୟୁ ସହନଶୀଳ ଡିଜିଟାଲ ରୂପାନ୍ତରଣ ଆଉ ସ୍ଥାୟୀ କାର୍ଡ ଆଧାରିତ ଅର୍ଥନୀତି ବିଷୟବସ୍ତୁ ଉପରେ ଜୋର୍ ଦିଆଯିବ। ପାଣିପାଗ, ରାଜ୍ୟର ବଡ଼ଭାଗୀ ଜାଗାନ ଶୀତର ପ୍ରଭାବ କମିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 2 ଦିନ ଭିତରେ ରାତିର ତାପମାତ୍ରା 2-3 ଡିଗ୍ରୀ ତକ ବଢ଼ିପାରେ। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଜୁହାର।